ମା ମାଉସୀ ମନ ଦେଇ ଶୁଣ, ପିଲାଙ୍କୁ ରୋଗମୁକ୍ତ ରଖେ ନିୟମିତ ଟିକାକରଣ।
ଜନ୍ମରୁ 5 ବର୍ଷ ପର୍ଯ୍ୟନ୍ତ ସମସ୍ତ ପିଲା ଟିକାକରଣରେ ସାମିଲ ହେବେ ନକରି ଢିଲା।
ଟିଟାନସ୍, ଡିପ୍ଥେରିଆ କି ଟିବି, ହେପାଟାଇଟିସ୍ ବି, ମିଳିମିଳା କି ପୋଲିଓ, କିମ୍ବା ହଉ ସେ ରୋଗ ମେନିଞ୍ଜାଇଟିସ୍ କି HIV ନିମୋନିଆ, 5 ବର୍ଷ ପର୍ଯ୍ୟନ୍ତ ଟିକା ନେଲେ ରୋଗ ଆଉ କରେନି ଛାନିଆ।
ତ ବୁଝିଲେ ସମସ୍ତେ, ରୋଗ ପଡିଯିବ ଫିକା ଯେବେ ଶିଶୁ ନବ ସମସ୍ତ ଟିକା।
ରାଜ୍ୟର ସମସ୍ତ ସରକାରୀ ଡାକ୍ତରଖାନାରେ ମାଗଣାରେ ମିଳୁଥିବା ଏହି ଟିକା ଗୁଡିକ ନିଜ 5 ବର୍ଷ ପର୍ଯ୍ୟନ୍ତର ପିଲାଙ୍କୁ ଦେଇ ଏକ ସୁସ୍ଥ ସମାଜ ଗଠନ କରିବା। ଆନ୍ ଇନିସିଏଟିଭ୍ ବାଇ 91.9 ସିଦ୍ଧାର୍ଥ ଏଫ୍ଏମ୍।